आकाश वाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିହାରର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଜାରି। ଦିନ ଗୋଟାଏ ସୁଦ୍ଧା 47.62% ମତଦାନ ସୂଚନା। ଓଡ଼ିଶାର ନୂଆପଡ଼ା ସମେତ 7 ରାଜ୍ୟର 8 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ନୂଆପଡ଼ାରେ ଦିନ ଗୋଟାଏ ସୁଦ୍ଧା 51.42% ମତଦାନ। ଭୁଟାନ ରାଜାଙ୍କ ଜନ୍ମଦିବସ ଉତ୍ସବରେ ଯୋଗଦେବା ପାଇଁ ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ କୋଲକାତା ଇଡେନ୍ ଗାର୍ଡେନ୍ ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 47.62% ମତଦାନ ହୋଇଥିବା ସୂଚନା ମିଳିଛି। ଏହି ପର୍ଯ୍ୟାୟରେ 20 ଜିଲ୍ଲାର 122 ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ରାଜ୍ୟର 3,70,00,000 ଅଧିକ ମତଦାତା 1,302 ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେମାନଙ୍କ ମଧ୍ୟରେ 136 ମହିଳା ପ୍ରାର୍ଥୀ ଅଛନ୍ତି। ମତଦାନ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ତେବେ ସୁରକ୍ଷାଗତ କାରଣରୁ ଗୟା, ଔରଙ୍ଗାବାଦ, ବାଙ୍କା ଏବଂ ରୋହସତ୍ ଜିଲ୍ଲାର 7 ବିଧାନସଭା ନିର୍ବାଚନ ମଣ୍ଡଳୀର 1,202 ଭୋଟ୍ ଗ୍ରହଣ କେନ୍ଦ୍ରରେ ସନ୍ଧ୍ୟା 5 ପର୍ଯ୍ୟନ୍ତ ମତଦାନ ହେବ। 45,000 ଅଧିକ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ବ୍ୟବସ୍ଥା ହୋଇଛି। ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ 595 ଭୋଟ୍ ଗ୍ରହଣ କେନ୍ଦ୍ରରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। 21 ବୁଥ୍ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ 316 ଆଦର୍ଶ ପୁଲିଂ ବୁଥ୍ ପ୍ରତିଷ୍ଠା କରାଯାଇଛି। ଓଡ଼ିଶାର ନୂଆପଡ଼ା ସମେତ 7 ରାଜ୍ୟର 8 ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମଧ୍ୟ ଭୋଟ୍ ଗ୍ରହଣ ଚାଲିଛି। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ବଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟସିଲ୍, ତେଲଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତର୍ଣ୍ଣାତରନ୍ ଏବଂ ମିଜୋରାମର ଡମ୍ପା। ଉପନିର୍ବାଚନର ଫଳାଫଳ ଆସନ୍ତା 14 ଭୋଟ୍ ଗଣତି ସହ ପ୍ରକାଶ ପାଇବ। ସର୍ବଶେଷ ସୂଚନା ଅନୁଯାୟୀ ନୂଆପଡ଼ା ଆସନରେ ଦିନ ଗୋଟାଏ ସୁଦ୍ଧା 51.42% ମତଦାନ ହୋଇଛି। ଭୁଟାନର ଚତୁର୍ଥ ରାଜା ଜିଗ୍ନି ସିଙ୍ଗେ ୱାଙ୍ଗଚୁକ୍ଙ୍କ 70 ଜନ୍ମଦିବସ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁଟାନରେ ପହଞ୍ଚିଛନ୍ତି। ପାରୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ତୋବ୍ଗେ ତାଙ୍କୁ ସ୍ୱାଗତ କରିଥିଲେ। ଜିଗ୍ନି ସିଙ୍ଗେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଭୁଟାନର ଚତୁର୍ଥ ରାଜା ଜିଗ୍ନି ସିଙ୍ଗେଙ୍କ ଜନ୍ମବାର୍ଷିକୀ ଅବସରରେ ଚାଲିଥିବା ବିଶ୍ୱଶାନ୍ତି ପ୍ରାର୍ଥନା ଉତ୍ସବର କାଳଚକ୍ର ସଶକ୍ତିକରଣ ବିଭାଗର ସମ୍ମାନରେ ଭୁଟାନ ସରକାର 12-14 ପର୍ଯ୍ୟନ୍ତ 3 ପାଇଁ ସ୍ୱତନ୍ତ୍ର ଜାତୀୟ ଛୁଟି ଘୋଷଣା କରିଛନ୍ତି। ଭାରତ ଓ ଭୁଟାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଗସ୍ତକାଳରେ ଶ୍ରୀ ମୋଦି ଓ ଭୁଟାନର ରାଜା ଜିଗ୍ମେ ଖେସାର ୱାଙ୍ଗଚୁକ୍ 1,020 ମେଗାୱାଟ ବିଶିଷ୍ଟ ପୁନତ୍ସାଞ୍ଚୁ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି।
ଭାରତ ଓ ଭୁଟାନ କେ ସମ୍ବନ୍ଧ ଇତନେ ସଶକ୍ତ और समृद्ध है। हम मुश्किलों में भी साथ थे, हमने चुनौतियों का सामना भी मिलकर किया और आज जब हम प्रोग्रेस की प्रॉस्पेरिटी की तरफ चल पड़े हैं तब भी हमारा साथ और मजबूत हो रहा है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ନ୍ୟାୟୋଚିତ ଭାବେ ଦଣ୍ଡିତ କରାଯିବ। ଭୁଟାନର ଥିମ୍ପୁଠାରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି ଏହି ଘଟଣାର ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକ ସହ ସେ ଗତ ରାତି ତମାମ ଯୋଗାଯୋଗରେ ରହିଥିଲେ ଏବଂ ଘଟଣାର ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ଲାଗି ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ସନ୍ଧ୍ୟାରେ ଦିଲ୍ଲୀରେ ସଂଗଠିତ ବିସ୍ଫୋରଣ ଘଟଣା ପରେ ସେ ଅତ୍ୟନ୍ତ ଦୁଃଖରେ ଅଛନ୍ତି ଏବଂ ଭୁଟାନ ଗସ୍ତ କରିଛନ୍ତି। ଏହି ଘଟଣାରେ ପୀଡ଼ିତ ପରିବାରଙ୍କ ସହିତ ସାରା ଦେଶ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି।
ଦିଲ୍ଲୀ ମେ ହୁଇ ଭୟାବହ ଘଟନା ନେ ସଭି କେ ମନକୁ ବ୍ୟଥିତ କରିଦିଆ ହେ। ମୈଁ କଲ ରାତ ଭର ଇସ୍ ଘଟନା କି ଯାଞ୍ଚ ମେ ଝୁଟି ସଭି ଏଜେନ୍ସିଓ କେ ସାଥ ସଭି ମହତ୍ୱପୂର୍ଣ୍ଣ ଲୋକୋ କେ ସାଥ ସମ୍ପର୍କ ମେ ଥା। विचार विमर्श चलता था, जानकारियों के तार जोड़े जा रहे थे। हमारी एजेंसियां इस षड्यंत्र की तह तक जाएगी, इसके पीछे के षड्यंत्रकारियों को बख्शा नहीं जाएगा।
ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନେଇ ବିଶ୍ୱାସ କରୁଥିବା ଭୁଟାନ ଏବଂ ଏହାର ରାଜପରିବାର ପାଇଁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଶତାବ୍ଦୀ ଶତାବ୍ଦୀ ଧରି ଭାରତ ଏବଂ ଭୁଟାନ ମଧ୍ୟରେ ଅତ୍ୟନ୍ତ ନିବିଡ଼ରେ ସହଯୋଗୀ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ଉଭୟ ଦେଶ ପ୍ରତ୍ୟେକ କ୍ଷେତ୍ରରେ ସହଭାଗୀ ସମ୍ପର୍କ ବଜାୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ ଦୁନିଆ ଭର ସେ ଆଏ ସନ୍ତ ଏକ ସାଥ ବିଶ୍ୱ ଶାନ୍ତି କି ପ୍ରାର୍ଥନା କର ରହେ ହୈଁ ଔର ଉସମେଁ 140 କରୋଡ ଭାରତୀୟୋଁ କି ପ୍ରାର୍ଥନାଏଁ ଭି ଶାମିଲ ହୈ। ବୈସେ ୟହାଁ ବହୁତ ଲୋଗୋଁ କୋ ପତା ନହିଁ ହୋଗା, ବଡ଼ନଗର ଜହାଁ ମେରା ଜନ୍ମ ହୁଆ ବୌଦ୍ଧ ପରମ୍ପରା ସେ ଜୁଡ଼ି ଏକ ପୁଣ୍ୟ ଭୂମି ରହି ହୈ ଔର ବାରାଣସୀ ଜୋ ମେରି କର୍ମସ୍ଥଳୀ ହୈ ବୋ ଭି ବୌଦ୍ଧ ଶ୍ରଦ୍ଧା କା ଶିଖର ସ୍ଥଳ ହୈ। ଇସଲିଏ ଇସ ସମାରୋହ ମେ ଆନା ବିଶେଷ ହୈ। ମେରି ପ୍ରାର୍ଥନା ହୈ କି ଶାନ୍ତି କା ୟେ ଦୀପ ଭୁଟାନ କେ ବିଶ୍ୱ କେ ହର ଘର କୋ ଆଲୋକିତ କରେ।
ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିବା କାର୍ ବିସ୍ଫୋରଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଦିଲ୍ଲୀ ପୁଲିସ୍ କମିଶନର, ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନ୍ଆଇଏର ମହାନିର୍ଦ୍ଦେଶକ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଯୋଗ ଦେଇଥିଲେ। କାର୍ ବିସ୍ଫୋରଣ ସମ୍ପର୍କରେ ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଦିଲ୍ଲୀ ପୁଲିସ୍, ଏନ୍ଆଇଏ, ଏନ୍ଏସ୍ଜି ଓ ଫୋରେନ୍ସିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣ ସଠିକ୍ ବିବରଣୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ।
ଦିଲ୍ଲୀ ପୁଲିସ୍ ସ୍ପେଶାଲ ସେଲ୍, କ୍ରାଇମ୍ ବ୍ରାଞ୍ଚ, ଏନ୍ଆଇଏ କି ଟିମ୍, ଏସ୍ପିଜି କି ଟିମ୍, FSL की टीम मौके पर पहुंच गई है और सभी प्रकार की जांच हम तेजी से कर रहे हैं। कुछ ही समय में मैं आशा करता हूं कि धमाके का कारण क्या है उसके निर्णय पर हमारी एजेंसियां पहुंच जाएगी।
ଦିଲ୍ଲୀ ପୁଲିସ୍ କମିଶନର ସତୀଶ ଗୋଲଚା କହିଛନ୍ତି ଧୀରଗତିରେ ଚାଲୁଥିବା ଏକ ଗାଡ଼ି ଗତକାଲି ସନ୍ଧ୍ୟାରେ ରେଡ୍ଫୋର୍ଡ ମେଟ୍ରୋ ଷ୍ଟେସନ୍ ନିକଟରେ ଟ୍ରାଫିକ୍ ରେଡ୍ଲାଇଟ୍ ପାଖରେ ଅଟକିବା ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ୟୁପିଏ, ବିସ୍ଫୋରକ ଅଧିନିୟମ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଦିଲ୍ଲୀ ପୁଲିସ୍ ଏକ ମାମଲା ରୁଜୁ କରିଛି। ଦିଲ୍ଲୀ କାର୍ ବିସ୍ଫୋରଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଉଚିତ ଜବାବ ଦିଆଯିବ ଏବଂ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ବାର୍ତ୍ତାଳାପକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ତ୍ୱରିତ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ଆତଙ୍କବାଦରେ ବ୍ୟବହୃତ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣରେ ସହାୟତା କରୁଥିବା ଏବଂ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ବ୍ୟକ୍ତିବିଶେଷ କିମ୍ବା ସଂଗଠନ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅନୁରୋଧ କରିଛି। ମିଳିତ ଜାତିସଂଘରେ ଆୟୋଜିତ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଉପରେ ଏକ ବିତର୍କରେ ଭାଗ ନେଇ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପର୍ବତନେନି ହରିଶ କହିଛନ୍ତି ଦେଶ ଦଶନ୍ଧି ଧରି ସୀମାପାର ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିଆସିଛି। ତାମିଲନାଡୁରେ ଆଜି ଆରିୱାଲୋର ନିକଟବର୍ତ୍ତୀ ବାରାଣସୀଠାରେ ଏକ ଟ୍ରକ୍ ଭର୍ତ୍ତି ଏଲ୍ପିଜି ସିଲିଣ୍ଡର ଭୁଷୁଡ଼ି ବିସ୍ଫୋରଣ ଘଟିଛି। ଟ୍ରକ୍ଟି ରାସ୍ତାର ଏକ ମୋଡ଼ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡ୍ରେନେଜ୍କୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତକୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନୀ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍ରେ ପରିଣତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ନୂଆଦିଲ୍ଲୀରେ ସବୁଜ ହାଇଡ୍ରୋଜେନ୍ ଉପରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦ୍ଘାଟନ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ସବୁଜ ହାଇଡ୍ରୋଜେନ୍କୁ କେବଳ ଏକ ବିକଳ୍ପ ଭାବେ ନୁହେଁ ବରଂ ଆର୍ଥିକ ଆବଶ୍ୟକତା ଭାବେ ଦେଖାଯିବା ଉଚିତ। ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତକାଲି ଘଟିଥିବା ବିସ୍ଫୋରଣ ପରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋଲକାତା ପୁଲିସ୍ କମିଶନର ମନୋଜ ଶର୍ମା କହିଛନ୍ତି ସମ୍ପୂର୍ଣ୍ଣ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାରର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଜାରି, ଦିନ ଗୋଟାଏ ସୁଦ୍ଧା 47.62% ମତଦାନ ସୂଚନା। ଓଡ଼ିଶାର ନୂଆପଡ଼ା ସମେତ 7 ରାଜ୍ୟର 8 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ନୂଆପଡ଼ାରେ ଦିନ ଗୋଟାଏ ସୁଦ୍ଧା 51.42% ମତଦାନ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ କୋଲକାତା ଇଡେନ୍ ଗାର୍ଡେନ୍ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସମ୍ବାଦ ଶେଷ ହେଲା।